प्रिय विद्यार्थीगण शुभेच्छा। ओडिशा राज्य मुक्त विश्वविद्यालय प्रयास रे प्रस्तुत प्रज्ञवाणी इंटरनेट रेडियो को स्वागत। चलंतु आलोचना करिबा क्रीड़ा बा स्पोर्ट्स रिपोर्टिंग विषय रे। काही केते कालरु खेल आम समाज ओ सभ्यता सह जोड़ी होई रहिछि। मनोरंजन, स्वास्थ्य रक्षा, दल भितरे काम करिबार मानसिकता, प्रतिद्वंदिता मनोभाव बढ़ाइबारे एही खेल साहाज्य करिथाए। धीरे धीरे एहा जातीय स्वाभिमान, ऐक्य, संहतिर माध्यम पालटि जाइछि। पुणी एबे खेलर बजारीकरण परे खेलकु नै एक बड़ धरणर व्यावसायिक बजार सृष्टि होइछि। एहाकु ताळ देइ सांबादिकता क्षेत्र रे एबे क्रीडार गुरुत्व बेस वृद्धि पाउछि। दिन थिला खेल खबर सबु पछ पृष्ठारे बाहरुथिला। देश विदेश रो खेल खबर को बेसी गुरुत्व दिया जाउ नथिला, किंतु परिवर्तित पृष्ठभूमि रे खेल खबर रो गुरुत्व वृद्धि पाइछि। लोके खबर कागज देखिबा मात्रे पछ पृष्ठा खोलुछंती, सेति पई विभिन्न खबर कागज किछि खेल खबर को प्रथम पृष्ठा को भी आनिलेनी। एपटे खेल खबर रो गुरुत्व बढ़िबारु क्रीड़ा सांबादिकतार मध्य गुरुत्व बढ़ी जाइछि। थरे प्रसिद्ध अभिनेता अमिताभ बच्चन कहिथिले, मु खबर कागज पछ पृष्ठारु खोले, आग खेल खबर पढ़े, कारण एहा सफलतार कहानी बखाणे। खेल खबर रो गुरुत्व जेतिकी बढ़िछि, क्रीड़ा सांबादिकंक दायित्व सेतिकी बढ़िछि। जणे भल क्रीड़ा सांबादिक हेबाकु हेले खेलकु भल पाउथिबा दरकार, किंतु खेल को खाली भल पाइले जे भल सांबादिक होई पारिबो सेमिति किछि माने नाही। कोनोसी खेल को भिन्न भिन्न बागरे आउ ढंगरे लेखिले एहा पाठकंक मनकु छुई पारिबो। आजिकाली सबु गुरुत्वपूर्ण मैच रो सीधा प्रसारण टेलीविजन ने हेउथिबारु लोके घरे बसी पूरा खेल को देखि पारुछंती। तेणु सेमाने काहिकि खेल खबर पढ़िबे किंबा देखिबे बोली प्रश्न उठिपारे। ए प्रश्नर उत्तर अति सरल, एमिति खबर दबाकु पड़िबो जहाकि सेमाने सीधा प्रसारण रे देखि नथिबे। खेल पछर खबर विश्लेषण, मैचर गुरुत्वपूर्ण घटना, टर्निंग पॉइंट, नुआ कथा आदि को खबर आकार रे लेखिबाकु पड़िबो। दर्शक खेलर उत्तेजना को अनुभव करिबा परी पाठक जदि खेल खबर पढ़ी उत्तेजना को अनुभव करि पारिबे ताहा हेले खेल रिपोर्टटी सार्थक हेला बोली कुहा जाय पारिबो। क्रीडा सांबादिकता क्षेत्र रे अनेक गुड़िए चैलेंज मध्य रहिछि। सबुठारु बड़ चैलेंज हेला अल्प समय भितरे सबु लेखि पारिबार दक्षता, पुणी शीघ्र निर्भुल रिपोर्ट लेखिबार चापकु भी ग्रहण करिबा दरकार, कारण मैच सरु सरु क्रीडा सांबादिकंकु रिपोर्ट प्रकाश करिबाकु पड़िथाय। जेहेतु सांबादिकंक पाखरे बेसी समय नथाय सबु पॉइंट को एकाठी करी रिपोर्ट प्रस्तुत करिबा एतेटा सहज नुहे। मैच सरिबा परे सेठारे गहली चहली घोघा लागी रहितिबा सत्वे सांबादिक जणंकु रिपोर्ट लेखिबाकु पड़ी पारे। खाली लेखिदेले तो हेबनी, केमिति एहाकु ऑफिस को पठाइबे से सुविधा मध्य करिबा दरकार। खेल देखिबा समय रे उत्तेजना को अनुभव करिबा भल, एही उत्तेजना को लेखारे परिप्रकाश करि पारिले आहुरी भल, किंतु भावप्रवण होइ लेखिले भल रिपोर्ट होइ पारिबो नाही। कोनोसी दल को आमे आम दल बोली लेखिबा अनुचित। आम दल कहि एहार विजय को प्रशंसा करिबा किंबा पराजय को निंदा करी लेखिले एहा पाठकीय आदृति लाभ करि पारे नाही। सेहिपरि कोनोसी दलर पराजय को समालोचना करी अधिक कटु कथा लेखिले एहार ग्रहणीयता ह्रास पाइथाय। एबे आसंतु जानिबा क्रीड़ा खबर केमिति लेखिबे। खेल खबर लेखिला बेळकु आपणंकु केतोटी कथा को ध्यान देबाकु पड़िबो। खेलर रोमांच को प्रथमरु शेष पर्यंत लेखारे बांधि रखिबाकु पड़िबो। एहा हेले पाठक गोटिए निश्वासरे मूळरु जाई शेषरे पहुंची जिवो। खबर पढ़िला बेळे पाठक मन भितरे खेलर चित्र को जेमिति देखि पारुथिबो, सेहिपरि जिए खेल संपर्करे किछि जानिनी से मध्य एहा पढ़िबाकु आग्रह प्रकाश करुथिबो। खेलर विश्लेषण मध्य लेखारे रहिबा उचित, जेपरिकि गोटिए दल हारिला बोली रिपोर्ट प्रकाश करिदेले हेबो नाही। दल काहिंकि हारिला, केउं घटना मैचर टर्निंग पॉइंट थिला ताहाकु लेखिबा दरकार। एपरि हेले ପାଠକଙ୍କ ମନକୁ ଲେଖାଟି ଛୁଇଁପାରିବ। ତେବେ ଖେଳ ଖବର କେମିତି ଲେଖାଯାଏ ତାହାର କୌଣସି ସ୍ଥାୟୀ ନିୟମ ନାହିଁ। ଏହି ରିପୋର୍ଟରେ 5W1H ବା 6K ସୂତ୍ର ମାନିବା ନିହାତି ଆବଶ୍ୟକ ନୁହେଁ, କିନ୍ତୁ ଗୋଟିଏ ସରଳ ସୂତ୍ର ହେଲା, ଯାହା ଶେଷରେ ଘଟିଲା ତାକୁ ପ୍ରଥମରେ ଲେଖିବା ଦରକାର। କୌଣସି ମ୍ୟାଚ୍ର ଫଳାଫଳକୁ ଆଗରେ ଲେଖି ଟସ୍ ପଡ଼ିବା କଥାକୁ ପଛରେ ଲେଖାଯିବା ଆବଶ୍ୟକ। ଏପରିକି ଫଳାଫଳ ପାଇଁ ଦାୟୀ ରହିଥିବା ଘଟଣାକୁ ଆପଣ ଖବର ଆରମ୍ଭରୁ ଲେଖିପାରିବେ। ଖେଳରେ କୌଣସି ନାଟକୀୟତା ଥିଲେ ଏହାକୁ ଆଗକୁ ଆଣି ସେହି ଅନୁସାରେ ଲେଖନ୍ତୁ, ଏହା ପାଠକଙ୍କୁ ଭଲ ଲାଗିବାର ସମ୍ଭାବନା ଅଧିକ। ଖେଳ ଖବରକୁ ଅଲଗା ବାଗରେ ଓ ଭିନ୍ନ ଦୃଷ୍ଟିଭଙ୍ଗୀରେ ଲେଖାଯିବା ଉଚିତ। ପାରମ୍ପରିକ ଭାବେ ଖବର ଲେଖିଲେ ଏହା ପାଠକଙ୍କୁ ଭଲ ଲାଗିବ ନାହିଁ। ପୁଣି ଚିରାଚରିତ ଶବ୍ଦ ବ୍ୟବହାର ନକରି କିଛି ନୂଆ ଶବ୍ଦ ଯାହାକି ଖେଳକୁ ଖାପ ଖାଉଥିବ ତାହା ବ୍ୟବହାର କରିବା ଦରକାର। ଆଉ ଗୋଟିଏ କଥା ହେଲା, କ୍ରୀଡ଼ା ସାମ୍ବାଦିକ ସବୁବେଳେ ଭବିଷ୍ୟତ କଥା ଚିନ୍ତା କରୁଥିବା ଦରକାର। ସେହି ଅନୁସାରେ ରିପୋର୍ଟ ଲେଖିଲେ ପାଠକଙ୍କୁ ତାହା ନୂଆ ଲାଗିଥାଏ। ଉଦାହରଣ ଭାବେ କ୍ରିକେଟ ଖେଳର ଗୋଟିଏ ଘଟଣାକୁ ନିଆଯାଇପାରେ। ବିଶ୍ୱକପ୍ କ୍ରିକେଟ ଆଉ ମାତ୍ର 10 ଦିନ ବାକି ଥିଲା ବେଳେ ଅଭ୍ୟାସ ସମୟରେ ଭାରତର ପ୍ରମୁଖ ଖେଳାଳି ବିରାଟ କୋହଲି ଆହତ ହେଲେ। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର 5 ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଲେ। ଏହି ଖବରର ଶୀର୍ଷକ ବିରାଟ କୋହଲି ଆହତ ଲେଖିଲେ ଭୁଲ ହେବ ନାହିଁ, କିନ୍ତୁ ଏହା ବଦଳରେ ଆମେ ଯଦି ବିଶ୍ୱକପ୍ରୁ ବିରାଟ ବାଦ ଲେଖିବା ତେବେ ତାହା ଅଧିକ ଗ୍ରହଣୀୟ ହେବ। କେବଳ ଖେଳ ସମ୍ପର୍କିତ ଖବର ଯେ କ୍ରୀଡ଼ା ସାମ୍ବାଦିକତାର ଅଂଶବିଶେଷ ହୋଇ ରହିଛି ତାହା ନୁହେଁ। ଏବେ କିଛି ଖେଳ ଲୋକଙ୍କ ରକ୍ତ ସହ ମିଶିଯାଇଥିଲା ବେଳେ ଖେଳାଳିମାନଙ୍କୁ ଭଗବାନ ପରି ତାଙ୍କ ପ୍ରଶଂସକ ଗ୍ରହଣ କରୁଛନ୍ତି। ତେଣୁ ଖେଳାଳିଙ୍କ ପେସାଦାର ଜୀବନ ଓ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ସେହିପରି କୌଣସି ଖେଳ ପୂର୍ବରୁ ଓ ପରେ କ'ଣ ସବୁ ଘଟୁଛି ତାହା ମଧ୍ୟ ଜାଣିବାକୁ ସେମାନେ ଆଗ୍ରହୀ। ତେଣୁ ପାଠକଙ୍କ ରୁଚିକୁ ସମ୍ମାନ ଦେଇ ଏ ବିଷୟରେ ଭଲ ରିପୋର୍ଟଟିଏ ପ୍ରକାଶ କରିହେବ। ନୂଆ ନୂଆ କ୍ରୀଡ଼ା ପ୍ରତିଭାଙ୍କୁ ସାମ୍ନାକୁ ଆଣିବା ମଧ୍ୟ କ୍ରୀଡ଼ା ସାମ୍ବାଦିକର ଦାୟିତ୍ୱ। ସାମ୍ବାଦିକ ଭାବରେ ଆପଣ ବିଭିନ୍ନ କ୍ରୀଡ଼ା ସଂଗଠନ ଓ କୋଚ୍ଙ୍କ ସହ ସମ୍ପର୍କରେ ରହିଲେ ଏମିତି ଖବର ପାଇପାରିବେ। ସ୍କୁଲ ଓ କଲେଜ ସ୍ତରରେ ରେକର୍ଡ କରୁଥିବା କ୍ରୀଡ଼ାବିତ୍ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଖ୍ୟାତି ଅର୍ଜନ କରିବାର ସମ୍ଭାବନା ରହିଛି। ତେଣୁ ଏପରି ପ୍ରତିଭାଙ୍କ ସମ୍ପର୍କରେ ଖବର ପ୍ରକାଶ କରି ତାଙ୍କୁ ଉତ୍ସାହିତ କରିବା ଦରକାର। ଏବେ କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ କେତୋଟି ପରାମର୍ଶ। ବିଭିନ୍ନ ଖେଳର ନୀତି ନିୟମ, କୌଶଳ, ରଣନୀତି ବିଷୟରେ ଅବଗତ ହୁଅନ୍ତୁ। ଖେଳକୁ ଭଲ ଭାବେ ଜାଣନ୍ତୁ ଓ ବୁଝନ୍ତୁ। ବିଭିନ୍ନ ଖେଳର ଇତିହାସ, ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିବା ସହ ରେକର୍ଡ ସଂଗ୍ରହ କରନ୍ତୁ। କେବଳ ଖେଳ ନ ଦେଖି କୋଚ୍ ଓ ଖେଳାଳିଙ୍କ ସହ ସମୟ ବିତାଇବା ଆବଶ୍ୟକ। ବିଭିନ୍ନ କ୍ରୀଡ଼ା ସଂଗଠନ କର୍ମକର୍ତ୍ତା ଓ ପୂର୍ବତନ ଖେଳାଳିଙ୍କ ସହ ଯୋଗାଯୋଗରେ ରୁହନ୍ତୁ। ଖେଳ ପୂର୍ବରୁ ଉଭୟ ଖେଳାଳି ଓ ଦଳର ଫୋକସ୍ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ଏହା ଏକ ଉତ୍ତମ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟକ ହେବ। କୌଣସି ଦଳର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଜାଣିବା ଦରକାର। ପରିସଂଖ୍ୟାନକୁ ଗୁରୁତ୍ୱ ଦିଅନ୍ତୁ। କୌଣସି ସ୍କୋର ଲେଖିବା ପୂର୍ବରୁ ଏହାକୁ ବାରମ୍ବାର ଯାଞ୍ଚ କରି ନିଅନ୍ତୁ। ଖେଳରେ କେବଳ ଜିତିବା କିମ୍ବା ହାରିବାଟା ଖବର ନୁହେଁ, ଖେଳ ଭିତରେ ଆହୁରି ଖବର ଲୁଚି ରହିଥାଏ, ଏହାକୁ ପ୍ରକାଶ କରିବା ଦରକାର। କେବଳ ରିପୋର୍ଟ ପ୍ରସ୍ତୁତ କରିଦେଲେ ହେବ ନାହିଁ, ଏହା କେମିତି ଆପଣଙ୍କ ଅଫିସରେ ଠିକ୍ ସମୟରେ ପହଞ୍ଚିପାରିବ ସେ ଦିଗରେ ପୂର୍ବ ପ୍ରସ୍ତୁତି କରିବା ମଧ୍ୟ ଆବଶ୍ୟକ। ବିଦ୍ୟାର୍ଥୀଗଣ, ଆମେ ଆଲୋଚନା କଲେ କ୍ରୀଡ଼ା ରିପୋର୍ଟିଂ ବିଷୟରେ। ଆଶା କରୁଛୁ ଏହା ଆପଣମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଶୁଭକାମନା ସହ ବିଦାୟ ନେଉଛୁ। ନମସ୍କାର।